ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ପିଏମ୍ ଜନ୍ମନ୍ ଯୋଜନା ଅଧୀନଥି ଓଡ଼ିଶାକେ 24 କୋଟି ଟଙ୍କାର ଅନୁଦାନ ମିଳିଛି। ରାଷ୍ଟ୍ରପତିଙ୍କର ଅନୁମୋଦନଥି 2025-26 ଆର୍ଥିକ ବର୍ଷ ଲାଗି ଓଡ଼ିଶାକେ ଏହି ଟଙ୍କା ଦିଆଯାଇଥିବାର ବାବଦେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଏନ ଜନାଇ ଦିଆଯାଇପାରେ ଯେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ଲାଗି କେନ୍ଦ୍ର ତରଫ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧୀନଥି ଅତି ଦୁର୍ବଳ ଜନଜାତି ଗୋଷ୍ଠୀମାନଙ୍କର ସାମାଜିକ ଆର୍ଥିକ ଉନ୍ନତି ଲାଗି ସେମାନଙ୍କୁ ଘର ପିଇବାର ପାଏନ୍ ସ୍ୱାସ୍ଥ୍ୟ ଶିକ୍ଷା ବାଗିର ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ଜରିଏ ନୂଆପିଢ଼ିର ଜଲଛାୟା ବିକାଶ ପ୍ରକଳ୍ପ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଜଲଛାୟା ବିକାଶ ଅଂଶ ଆର୍ ପିଏମ୍ ଆବାସ ଯୋଜନାର ସମୀକ୍ଷା କରିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓଡ଼ିଶାର ସ୍ଥିତି ଆର୍ ତଥ୍ୟ ଉପସ୍ଥାପନ କରିଛନ୍। ଓଡ଼ିଶା ଲାଗି ଦରକାର ହେଉଥିବାର କେତେଟା ନୀତିଗତ ସଂସ୍କାର ଯେନ୍ତାକି ଜଲଛାୟା ବିକାଶ ପ୍ରକଳ୍ପ ଅଧୀନଥି ସମତଲ ଇଲାକା 9 ହେକ୍ଟର ପିଛା ୟୁନିଟ୍ ଖର୍ଚ୍ଚାକେ 22,000-26,000 ବଢ଼ାବାର ଆଉ ପାହାଡ଼ିଆ ଇଲାକା 28,000-35,000 ବଢ଼ାବାର ଲାଗି କେନ୍ଦ୍ର ସରକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଦାବି ଉପସ୍ଥାପନ କରିଛନ୍। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅଧୀନଥି ଓଡ଼ିଶାର 4 ଜିଲ୍ଲା ନୂଆପଡ଼ା ସୁନ୍ଦରଗଡ଼ ମାଲକାନଗିରି ଆର୍ କନ୍ଧମାଲକେ ସାମିଲ କରାଯାଇଥିବାରୁ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ଭୁବନେଶ୍ୱରଠାରେ ଆଇବା ସୋମବାର ହେବାର୍କେ ଥିବାର ଜନ ଅଭିଯୋଗ ଶୁଣାଣି ବନ୍ଦ ରହେବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣି ନାହିଁ ହୁଏ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକକୁ ଜନାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗାନ୍ଧି ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ମୂଲ ହୋଇଥିବା ଖାସ୍ ସ୍ୱଚ୍ଛତା ଅଭିଯାନ ଏହି ମାସର 31 ତାରିଖ ତକ୍ ଚାଲ୍ବା। ଭିନ୍ ଭିନ୍ ମନ୍ତ୍ରଣାଳୟର ପ୍ରଶାସନିକ ସଂସ୍କାର ଦକ୍ଷତା ବୃଦ୍ଧି ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥା ଅଭିଯୋଗମାନଙ୍କର ସମାଧାନ ଆଉ ଇ ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗେ ପଦକ୍ଷେପ ନିଆଯାଉଛି। ମିଳିଥିବା ସୂଚନା ଅନୁସାରେ ଏହି ସମୟ ଭିତରେ କୃଷି ମନ୍ତ୍ରଣାଳୟ ତରଫରୁ 753 ପ୍ରସ୍ତାବର ଅନୁମୋଦନ ଆର୍ 1,70,000 ବକେୟା ଅଭିଯୋଗର ସମାଧାନ ଲାଗି ଲକ୍ଷ୍ୟ ରଖାଯାଇଛି। ଆଜି ହେଉଛି ବିଶ୍ୱ ପ୍ରାଣୀ ଦିବସ। ସାରା ପୃଥିବୀର ଜୀବଜନ୍ତୁମାନଙ୍କର କଲ୍ୟାଣ ଲାଗି ଲୋକମାନଙ୍କୁ ସଚେତନ କରବାର୍କେ 1929 ଇ ଦିନ ପାଳନ କରାଯାଉଛି। ପରିବେଶର ସନ୍ତୁଳନ ପ୍ରାଣୀମାନଙ୍କର ସୁରକ୍ଷା ଆର୍ ସଂରକ୍ଷଣ ଲାଗି ଏ ଦିବସ ପାଳନ କରାଯାଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ଗୋଟିଏ ସନ୍ତୁଳିତ ପରିବେଶ ଆର୍ ଜୈବ ବିବିଧତାକେ ବଜାୟ ରଖବାର୍ ଲାଗି ପ୍ରାଣୀମାନଙ୍କର ଖାସ୍ ଭୂମିକା ରହିଛି। ଆସୁନ୍ ପ୍ରାଣୀମାନଙ୍କ ଲାଗି ସମ୍ବେଦନଶୀଲ ହୋଇକରି ଏ ପୃଥିବୀକେ ସୁନ୍ଦର ହିସାବେ ଗଢ଼ମା। ଦେଶେ ବନ୍ୟପ୍ରାଣୀ ସପ୍ତାହ ଗଲା 2 ତାରିଖରୁ ଆଇବା 8 ତାରିଖ ତକ୍ ପାଳନ କରାଯାଉଛି। ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦେବାର ଆର୍ ଇ ବାବଦେ ଜନସଚେତନତା ସୃଷ୍ଟି କରବାରଟା ଏ ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜୀବେ ଦୟା ସଂସ୍କୃତିକେ ପାଳନ କରବାର ଉପରେ ଜୋର୍ ଦେଇଛନ୍। ଭିନ୍ ଭିନ୍ ବାର୍ତ୍ତାଥି ସେମାନେ ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ ରହିବାର ଜାଗାର ସୁରକ୍ଷା ଆର୍ ସେମାନଙ୍କର ସଂଖ୍ୟା ବଢ଼ାବାର ଲାଗି ସମକର ସହଯୋଗ କାମନା କରିଛନ୍। ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ନୂଆପଡ଼ା ଜିଲ୍ଲା ଗସ୍ତଥି ଆସିକରି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ଏ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଆର୍ ପ୍ରବାସୀ ଶ୍ରମିକ ପ୍ରଥାକେ ବନ୍ଦ କରବାର ଲାଗି ନିଆଯାଇଥିବା ପଦକ୍ଷେପକେ ମନ୍ତ୍ରୀ ଶ୍ରୀ ନାୟକ ପ୍ରଶଂସା କରିଛନ୍। ସବୁ ଅଧିକାରୀ ଆଉ ଜନପ୍ରତିନିଧିମାନଙ୍କର ସହଯୋଗଥି ଜିଲ୍ଲାକେ ବହୁତ ଆଗ୍କେ ନେବାର୍କେ ମନ୍ତ୍ରୀ ଆହ୍ୱାନ ଦେଇଛନ୍। ବଙ୍ଗୋପସାଗରନ ହୋଇଥିବାର ଗଭୀର ଅବପାତ ପାରାଦୀପ ଆର୍ ଗୋପାଳପୁର ଦେଇକରି ପାର କରିଛେ। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଝଙ୍କେର ଲାଗି ରହିଛେ। ଖାସ୍ କରି ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ହେଉଛେ। ସେଆଡ଼େ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଆର୍ ଝାରସୁଗୁଡ଼ା ଜିଲ୍ଲାନ ଅତି ଜବର ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛେ। ସେନ୍ତା ସମ୍ବଲପୁର ବଲାଙ୍ଗୀର ବରଗଡ଼ ନୂଆପଡ଼ା ସହିତ ରାଜ୍ୟର 28 ଜିଲ୍ଲାନ ଭିଲ୍ ବର୍ଷା ଅନୁମାନ କରାଯାଇଛେ। ସେଆଡ଼େ ହୀରାକୁଦ ଜଲଭଣ୍ଡାରୁ 6 ଗେଟ୍ ଦେଇକରି ପାଏନ୍ ଛଡ଼ାଯାଉଛି। ସକାଳର 6 ବଜେ ତକ୍ ଜଲଭଣ୍ଡାର ଜଲସ୍ତର 627.91 ଫୁଟ୍ ରହିଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।